ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ସମଗ୍ର ଦେଶରେ କାର୍ଯ୍ୟକାରୀ ହେଲା ତିନୋଟି ନୂତନ ଅପରାଧିକ ଆଇନ. ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଦୋହାଠାରେ କାତାରର ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ କଲେ ଆଲୋଚନା. ଆନ୍ତଃରାଜ୍ୟ ନଦୀ ସଂଯୋଗ ପ୍ରକଳ୍ପ ନେଇ ମଧ୍ୟପ୍ରଦେଶ ଓ ରାଜସ୍ଥାନ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର. ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର. 12 ଜିଲ୍ଲାର 2,62,000 ଅଧିକ ଲୋକ ପ୍ରଭାବିତ. ଏବଂ ଆଇସିସି T20 ବିଶ୍ୱକପ୍ କ୍ରିକେଟ୍ ଟାଇଟଲ୍ ବିଜୟୀ ଭାରତୀୟ ଦଳ ପାଇଁ 125 କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ. ଦେଶରେ ଆଜିଠାରୁ ତିନୋଟି ନୂତନ ଅପରାଧିକ ଆଇନ କାର୍ଯ୍ୟକାରୀ ହୋଇଛି. ସେଗୁଡ଼ିକ ହେଲା ଭାରତୀୟ ନ୍ୟାୟ ସଂହିତା 2023, ଭାରତୀୟ ନାଗରିକ ସୁରକ୍ଷା ସଂହିତା 2023 ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ 2023। ଏହି ଆଇନଗୁଡ଼ିକ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଜନସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଆଇନର ବିଭିନ୍ନ ଦିଗ ଉପରେ ମଧ୍ୟ ବିଶେଷଜ୍ଞଙ୍କଠାରୁ ମତାମତ ଗ୍ରହଣ କରାଯାଇ ଆଲୋଚନା ହୋଇଛି। ଆଇନ ସଂକ୍ରାନ୍ତରେ ପୁଲିସ୍ ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକ ପାଇଁ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ନୂତନ ଆଇନ ଅନୁଯାୟୀ ଅନ୍ଲାଇନ୍ ଏଫ୍ଆଇଆର୍ ବ୍ୟବସ୍ଥା, ଯେକୌଣସି ଥାନାରେ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇପାରିବ। ସେହିଭଳି ଗିରଫ ସମୟରେ କଥିତ ଅଭିଯୁକ୍ତ ନିଜ ମନ ମୁତାବକ ବ୍ୟକ୍ତିଙ୍କୁ ପରିସ୍ଥିତି ନେଇ ଅବଗତ କରାଇବାର ଅଧିକାର ରହିଛି। ମହିଳା ଓ ଶିଶୁଙ୍କ ସୁରକ୍ଷା କ୍ଷେତ୍ରରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଆଇନରେ ବିଶେଷ ନୀତି ନିୟମ ପ୍ରଣୟନ କରାଯାଇଛି। ନ୍ୟାୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ପ୍ରଯୁକ୍ତିବିଦ୍ୟା ତଥା ଆଧୁନିକ ଯୋଗାଯୋଗ ବ୍ୟବସ୍ଥାକୁ ମଧ୍ୟ ଏହି ଆଇନରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଆଇନଗୁଡ଼ିକ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟରେ ଆକାଶବାଣୀ, ଦୂରଦର୍ଶନ, ସାମାଜିକ ଗଣମାଧ୍ୟମ ତଥା ବିଭିନ୍ନ ପ୍ଲାଟଫର୍ମରେ ବିସ୍ତୃତ ଆଲୋଚନା ସହ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ UGC, ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ AICTE ଏବଂ CFI ଓ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ଆଜି ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଆଲୋଚନାଚକ୍ର, କର୍ମଶାଳା ଆଦିର ଆୟୋଜନ କରାଯାଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଦୋହାଠାରେ କାତାରର ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ମହମ୍ମଦ ବିନ୍ ଅବଦୁଲ ରହମାନ ବିନ୍ ଜାସିନ୍ ଅଲ୍ ଥାନିଙ୍କୁ ଭେଟିଛନ୍ତି। ଏହି ଅବସରରେ ଶ୍ରୀ ଜୟଶଙ୍କର କାତାରର ଅମୀର ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ଥାନିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ରାଜନୈତିକ, ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ପ୍ରଯୁକ୍ତିବିଦ୍ୟା, ସଂସ୍କୃତି ଆଦି ବିଭିନ୍ନ କ୍ଷେତ୍ର ଉପରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା ହୋଇଛି। ଡକ୍ଟର ଜୟଶଙ୍କର ଗାଜା ସ୍ଥିତି ସମ୍ପର୍କରେ ଶ୍ରୀ ଥାନିଙ୍କ ଚିନ୍ତାଧାରାକୁ ପ୍ରଶଂସା କରିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି ଭାରତ କାତାର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବା ତାଙ୍କର ଏହି ଗସ୍ତର ମୂଳ ଲକ୍ଷ୍ୟ। ଦେଶରେ ରପ୍ତାନୀ କ୍ଷେତ୍ରରେ ବୃଦ୍ଧି, ଉତ୍ପାଦନ ପରିସୀମା ସମ୍ପ୍ରସାରଣ ଦ୍ୱାରା ଭାରତୀୟ ଅର୍ଥନୀତିରେ ନିରନ୍ତର ଅଭିବୃଦ୍ଧି ହାର ହାସଲ ହୋଇପାରିବ ବୋଲି କେନ୍ଦ୍ର ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି। ମୁମ୍ବାଇଠାରେ ଗତକାଲି ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେ କହିଛନ୍ତି ଚଳିତ ଆର୍ଥିକ ବର୍ଷରେ ଦେଶ ସାମଗ୍ରୀ ଓ ସେବା ରପ୍ତାନୀ 800 ବିଲିୟନ୍ ଡଲାରକୁ ଅତିକ୍ରମ କରିବ। ଗତ ଆର୍ଥିକ ବର୍ଷରେ ଏହା 778 ବିଲିୟନ୍ ଡଲାର ଥିଲା ବୋଲି ସେ କହିଛନ୍ତି। ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଚମ୍ବଲ, ପାର୍ବତୀ, କାଲିସିନ୍ଧି ନଦୀର ଜଳସ୍ରୋତ ବ୍ୟବହାର କରିବା ନେଇ ପାରସ୍କରିକ ସହମତି ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ଦୁଇ ରାଜ୍ୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଆନ୍ତଃ ରାଜ୍ୟ ନଦୀ ସଂଯୋଗ ପ୍ରକଳ୍ପ ଦ୍ୱାରା ମଧ୍ୟପ୍ରଦେଶର ମୋରେନା, ଗ୍ୱାଲିୟର, ଶିଓପୁର ଏବଂ ରାଜଗଡ଼ ସମେତ 13 ଜିଲ୍ଲାରେ ପାନୀୟ ଜଳ ଏବଂ ଜଳସେଚନ ସୁବିଧା ବୃଦ୍ଧି ପାଇବ। ରାଜସ୍ଥାନର 13 ଜିଲ୍ଲା ମଧ୍ୟ ଏହି ପ୍ରକଳ୍ପ ଦ୍ୱାରା ଉପକୃତ ହେବେ ବୋଲି ଜଣାପଡ଼ିଛି। ଏଥିପାଇଁ ପାଖାପାଖି 72,000 କୋଟି ଟଙ୍କା ଖର୍ଚ୍ଚ ହେବ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ କହିଛନ୍ତି ଏହି ଅଭିନବ ପଦକ୍ଷେପ ଦେଶର ସଂଘୀୟ ବ୍ୟବସ୍ଥାକୁ ପ୍ରତିଫଳନ କରୁଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କହିଛନ୍ତି ଉଭୟ ରାଜ୍ୟକୁ ବିକଶିତ କରିବା ଲକ୍ଷ୍ୟରେ ଏହା ଏକ ଉତ୍କୃଷ୍ଟ ବୁଝାମଣା। ଆଫଗାନିସ୍ତାନ ପରିସ୍ଥିତି ନେଇ କାତାରର ଦୋହାଠାରେ ଚାଲିଥିବା ଜାତିସଂଘ ସମ୍ମିଳନୀରେ ଭାରତ ଗତକାଲି ଭାଗ ନେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଜେପି ସିଂ ଭାରତ ପକ୍ଷରୁ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ଭାରତକୁ ମିଶାଇ 25 ରାଷ୍ଟ୍ର ଆଫଗାନିସ୍ତାନର ଆର୍ଥିକ ସ୍ଥିତି ନେଇ ଆଲୋଚନା କରୁଛନ୍ତି। ତାଲିବାନ ଆଫଗାନିସ୍ତାନରେ ଶାସନ କ୍ଷମତାକୁ ଆସିବା ପରେ ଏଭଳି ଏକ ସମ୍ମିଳନୀର ଆୟୋଜନ କରାଯାଇଛି। ଆଫଗାନିସ୍ତାନରେ ଆର୍ଥିକ ଏବଂ ସୁରକ୍ଷା ସ୍ଥିତିକୁ ନେଇ ଉନ୍ନତି ଆଣିବା ପାଇଁ ଭାରତ ଆଗ୍ରହ ପ୍ରକାଶ କରିଛି। ଆନ୍ତର୍ଜାତିକ ସମୁଦାୟ ମଧ୍ୟ ଏ କ୍ଷେତ୍ରରେ ସହଯୋଗ କରିବାକୁ ଭାରତ ପରାମର୍ଶ ଦେଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ହେବ ସମୃଦ୍ଧ ଭାରତ ମୋର, ସମସ୍ତଙ୍କ ବିକାଶ ହବ। ସିକିଲ୍ ସେ ଆନେମିଆ ଶୀଘ୍ର ଦେଶରୁ ଦୂରେଇ ଯିବ। ଶପଥ ନେଇଛି ଭାରତ ସରକାର, ଏଇ ରୋଗର ବିନାଶ ହବ। ଆମେ ବି ପରୀକ୍ଷା କରି ନିଜ କର୍ତ୍ତବ୍ୟ ପାଳନ କରିବା।
ସିକିଲ୍ ସେଲ୍ ରୋଗ ଏକ ବଂଶାନୁକ୍ରମିକ ରୋଗ ଅଟେ। ଆନେମିଆ ଅର୍ଥାତ୍ ରକ୍ତହୀନତା, ଆଖି ହଳଦିଆ ପଡ଼ିବା ସହ ଶରୀରରେ ତୀବ୍ର ଯନ୍ତ୍ରଣା, କହୁଣୀ ଓ ଆଣ୍ଠୁଗଣ୍ଠି ଦରଜ ହେଉଥିଲେ ଏବଂ ବାରମ୍ବାର ଜ୍ୱର ଆସୁଥିଲେ, ଏହା ସିକିଲ୍ ସେଲ୍ ଓ ଆନେମିଆ ହୋଇଥାଇପାରେ। ଆମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏହାକୁ ସମାପ୍ତ କରିବା ପାଇଁ ରାଷ୍ଟ୍ରୀୟ ସିକିଲ୍ ସେଲ୍ ଆନେମିଆ ନିରାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଆଜି ହିଁ ନିଜର ନିକଟତମ ଆୟୁଷ୍ମାନ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟରକୁ ଯାଇ ପରୀକ୍ଷା କରାଇ ନିଅନ୍ତୁ।
ଆସାମରେ ବନ୍ୟା ପରିସ୍ଥିତି ଅଧିକ ଗମ୍ଭୀର ହୋଇଛି। 12 ଜିଲ୍ଲାର 262,000 ଅଧିକ ଲୋକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ବନ୍ୟାରେ 2 ଜଣଙ୍କର ମୃତ୍ୟୁ ହୋଇଛି। ବ୍ରହ୍ମପୁତ୍ର ସମେତ 5 ପ୍ରମୁଖ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଅଧିକ ପ୍ରଭାବିତ ଦିବ୍ରୁଗଡ଼ର ସ୍ଥିତି ସମୀକ୍ଷା କରିଛନ୍ତି। ସେଠାରେ ଜିଲ୍ଲା ସଦର ମହକୁମା କିଛିଦିନ ହେଲା ଜଳମଗ୍ନ ହୋଇ ରହିଥିବା ଜଣାପଡ଼ିଛି। ଫ୍ରାନ୍ସ ସଂସଦୀୟ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗଣତିରେ ଦଳୀୟ ସ୍ଥିତିକୁ ଦୃଷ୍ଟିରେ ରଖି ମାରିନ୍ ଲି ପେନ୍ଙ୍କ ଦକ୍ଷିଣପନ୍ଥୀ ନ୍ୟାସନାଲ୍ ରାଲି ଆର୍ଏନ୍ ଆଗୁଆ ରହିଛି ବୋଲି ଏକ୍ଜିଟ୍ ପୋଲ୍ରୁ ଜଣାପଡ଼ିଛି। ତେବେ ସବିଶେଷ ଫଳାଫଳ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଏକ୍ଜିଟ୍ ପୋଲ୍ ଅନୁଯାୟୀ ଆର୍ଏନ୍ ପ୍ରାୟ 34% ଭୋଟ୍ ପାଇଛି। ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ମିଳିତ ନ୍ୟୁ ପପୁଲାର ଫ୍ରଣ୍ଟଠାରୁ ଏହା ଆଗୁଆ ଥିବା ଜଣାପଡ଼ିଛି। ନ୍ୟୁ ପପୁଲାର ଫ୍ରଣ୍ଟ 29% ଭୋଟ୍ ପାଇବାର ସମ୍ଭାବନା ରହିଛି ବୋଲି ଏକ୍ଜିଟ୍ ପୋଲ୍ କହିଛି। ତେବେ ଆସନ୍ତା 7 ଦ୍ୱିତୀୟ ପର୍ଯ୍ୟାୟ ଗଣତି ପରେ ଫଳାଫଳ ନେଇ ସ୍ୱଷ୍ଟ ସୂଚନା ମିଳିପାରିବ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ ଆଜି ରାତି 9:30 ପ୍ରସାରିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ଆଲୋଚନା କରାଯିବ। ଏହାର ଶୀର୍ଷକ ରହିଛି ସବ୍କେ ଘର୍ କେ ସପ୍ନେ କା ସାକାର କରତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଗ୍ରାମ ଉନ୍ନୟନ ମନ୍ତ୍ରଣାଳୟର ଉପମହାନିର୍ଦ୍ଦେଶକ ଗୟା ପ୍ରସାଦ ଏବଂ କେନ୍ଦ୍ର ଆବାସ ଓ ସହରୀ ବ୍ୟାପାର ମନ୍ତ୍ରଣାଳୟର ଉପସଚିବ କୁଲଦୀପ ନାରାୟଣ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୋତାଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। ଶ୍ରୋତାମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କିତ ପ୍ରଶ୍ନ 1124210501 ଫୋନ୍ ନମ୍ଭରରେ କଲ୍ କରି ପଚାରିପାରିବେ। ଶ୍ରୋତାମାନେ ହ୍ୱାଟ୍ସଆପ୍ ନମ୍ଭର 9289094044 ମଧ୍ୟ ପ୍ରଶ୍ନ ପଚାରିପାରିବେ। ଏହି କାର୍ଯ୍ୟକ୍ରମ ଆକାଶବାଣୀର ଗୋଲ୍ଡ ଚ୍ୟାନେଲ୍, ନ୍ୟୁଜ୍ ଅନ୍ ଏଆଇର ୟୁଟ୍ୟୁବ୍ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। ଚେନ୍ନାଇର ଏମ୍ଏ ଚିଦମ୍ବରମ୍ ଷ୍ଟାଡିୟମ୍ରେ ଚାଲିଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଆଜି ଚତୁର୍ଥ ଦିନ ଖେଳ ଦକ୍ଷିଣ ଆଫ୍ରିକା ତା'ର ଦ୍ୱିତୀୟ ଇନିଂସ୍ରେ 2 232 ରନ୍ରୁ ଆରମ୍ଭ କରିବ। ଏବେ ମଧ୍ୟ ଦକ୍ଷିଣ ଆଫ୍ରିକା 105 ରନ୍ରେ ପଛୁଆ ରହିଛି। ସୂଚନାଯୋଗ୍ୟ, ଭାରତ ତା'ର ପ୍ରଥମ ଇନିଂସ୍ରେ 115 ଓଭରରେ ଗୋଟିଏ ବଲ୍ରେ 6 ୱିକେଟ୍ ହରାଇ 603 ରନ୍ ସଂଗ୍ରହ କରି ପାଳି ସମାପ୍ତି ଘୋଷଣା କରିଥିଲା। ଓପନର ଶେଫାଳି ବର୍ମା ଏବଂ ସ୍ମୃତି ମାନ୍ଧାନାଙ୍କ ଯୋଡ଼ି ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି 292 ରନ୍ର ବିଶାଳ ସ୍କୋର କରିଥିଲେ। ଶେଫାଳି ଦ୍ରୁତତମ 205 ରନ୍ କରିଥିବାବେଳେ ମାନ୍ଧାନା 149 ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକା ତା'ର ପ୍ରଥମ ଇନିଂସ୍ରେ 84 ଓଭର 3 ବଲ୍ରେ ସମସ୍ତ ୱିକେଟ୍ ହରାଇ 266 ରନ୍ ସଂଗ୍ରହ କରି ଫଲୋଅନ୍ର ସମ୍ମୁଖୀନ ହୋଇଥିଲା। ଆଇସିସି ଟି20 ବିଶ୍ୱକପ୍ କ୍ରିକେଟ୍ ଟାଇଟଲ୍ ବିଜୟୀ ଭାରତୀୟ ଦଳ ପାଇଁ ବିସିସିଆଇ 125 କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି। ସାମାଜିକ ଗଣମାଧ୍ୟମରେ ସମ୍ପର୍କରେ ସୂଚନା ଦେଇ ବିସିସିଆଇ ସମ୍ପାଦକ ଜୟ ଶାହା କହିଛନ୍ତି, ଭାରତୀୟ ଦଳ ଏହି ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରିଛି। ଏହି ସିରିଜ୍ରେ କୌଣସି ଗୋଟିଏ ବି ମ୍ୟାଚ୍ ନ ହାରି ଟାଇଟଲ୍ ହାସଲ କରିବା ଦଳର ଖେଳାଳି, ପ୍ରଶିକ୍ଷକ ଏବଂ ସହାୟକଙ୍କର ପ୍ରତିଭା, ନିଷ୍ଠା ଏବଂ ଖେଳୁଆଡ଼ ମନୋଭାବକୁ ପ୍ରଦର୍ଶନ କରୁଛି। ଏହି ବିଜୟ ଯୁବ କ୍ରିକେଟରଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି ସେ କହିଛନ୍ତି। ସମଗ୍ର ଦେଶରେ କାର୍ଯ୍ୟକାରୀ ହେଲା 3 ନୂତନ ଅପରାଧିକ ଆଇନ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଦୋହାଠାରେ କାତାରର ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ କଲେ ଆଲୋଚନା। ଆନ୍ତଃରାଜ୍ୟ ନଦୀ ସଂଯୋଗ ପ୍ରକଳ୍ପ ନେଇ ମଧ୍ୟପ୍ରଦେଶ ଓ ରାଜସ୍ଥାନ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର। ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର, 12 ଜିଲ୍ଲାର 262,000 ଅଧିକ ଲୋକ ପ୍ରଭାବିତ ଏବଂ ଆଇସିସି ଟି20 ବିଶ୍ୱକପ୍ କ୍ରିକେଟ୍ ଟାଇଟଲ୍ ବିଜୟୀ ଭାରତୀୟ ଦଳ ପାଇଁ 125 କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ।